ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଶିକ୍ଷା ବ୍ୟକ୍ତିକୁ ସକ୍ଷମ କରିଥାଏ ଏବଂ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ସୁଯୋଗ ପ୍ରଦାନ କରିଥାଏ ବୋଲି କହିଲେ ରାଷ୍ଟ୍ରପତି। ଦେଶର ଦୃଢ଼ ଏବଂ ଉଜ୍ଜଳ ଭବିଷ୍ୟତର ମୂଳଦୁଆ ନିର୍ମାଣ କରୁଥିବା ଶିକ୍ଷକମାନଙ୍କ ସମର୍ପଣର କୌଣସି ତୁଳନା ନାହିଁ କହିଲେ ପ୍ରଧାନମନ୍ତ୍ରୀ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଶିକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଓନମ୍ ଏବଂ ମିଲାଦ୍ ଉନ୍ ନବୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ସୁପର ଫୋର୍ ପର୍ଯ୍ୟାୟରେ ଆସନ୍ତାକାଲି ହେବ ଭାରତ ଚୀନ୍ ମଧ୍ୟରେ ମୁକାବିଲା। ସାରା ଦେଶରେ ଆଜି ଗୁରୁଦିବସ ବା ଶିକ୍ଷକ ଦିବସ ପାଳନ କରାଯାଉଛି। ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀକୁ ଶିକ୍ଷକ ଦିବସ ଭାବେ ପାଳନ କରାଯାଇଆସୁଛି। ଏହି ଦିବସରେ ଶିକ୍ଷକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଏବଂ ଗୁଣାତ୍ମକ ଶିକ୍ଷାଦାନକୁ ସ୍ମରଣ କରାଯାଉଛି। ଖାଦ୍ୟ, ବସ୍ତ୍ର, ବାସଗୃହ ପରି ଶିକ୍ଷା ପ୍ରତ୍ୟେକ ବ୍ୟକ୍ତିର ନୈତିକ ବ୍ୟବହାର ଏବଂ ସୁରକ୍ଷା ପାଇଁ ଆବଶ୍ୟକ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ଶିକ୍ଷକ ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ସମ୍ବେଦନଶୀଳ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକ ବ୍ୟବହାର ଏବଂ ସୁରକ୍ଷା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିଥାନ୍ତି। ନିଜ ଜୀବନର ଶିକ୍ଷକତା ସମୟକୁ ଅତ୍ୟନ୍ତ ସାର୍ଥକ ବୋଲି ବର୍ଣ୍ଣନା କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷକ ଭାବରେ ଛାତ୍ରଛାତ୍ରୀମାନଙ୍କ ସହ ଯେଉଁ ସମୟ ଅତିବାହିତ କରିଥିଲେ ତାହା ଅତ୍ୟନ୍ତ ଫଳପ୍ରଦ ଥିଲା। ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ବ୍ୟକ୍ତିକୁ ସକ୍ଷମ କରିଥାଏ ଏବଂ ଅତି ଦୁର୍ବଳ ସ୍ତରରୁ ଆସିଥିବା ଛାତ୍ରଛାତ୍ରୀ ମଧ୍ୟ ଶିକ୍ଷା ଲାଭ ପରେ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହୋଇଥାନ୍ତି। ବିଦ୍ୟାଳୟ ସ୍ତରରେ ସମାନତାର ସଙ୍କେତ ମିଳୁଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ସ୍କୁଲ କେ ସ୍ତର ପର ଶିକ୍ଷା ମେ ସମାନତା ଓ ସମାବେଶ କେ ଅଚ୍ଛେ ସଙ୍କେତ ଦିଖାଇ ଦେ ରହି ହେ। ସ୍କୁଲ ସ୍ତର ପର ପୁରସ୍କାର ବିଜେତାଓ ମେ ଶିକ୍ଷିକାଓ କି ପ୍ରଭାବଶାଳୀ ସଂଖ୍ୟା ହେ ଯୋ ଶିକ୍ଷକୋଁ କି ସଂଖ୍ୟା ସେ ଥୋଡି ସି କମ୍ ହେ। ମହତ୍ତ୍ୱପୂର୍ଣ୍ଣ ହେ କି ଗ୍ରାମୀଣ ଶିକ୍ଷା କ୍ଷେତ୍ର କେ ବିଦ୍ୟାଳୟ ମେ ପୁରସ୍କାର ବିଜେତା ଶିକ୍ଷକୋଁ କି ସଂଖ୍ୟା ସହରୀ କ୍ଷେତ୍ର କେ ବିଦ୍ୟାଳୟ କି ଶିକ୍ଷକୋଁ କି ସଂଖ୍ୟା ସେ ଅଧିକ ହେ।
ଛାତ୍ରଛାତ୍ରୀଙ୍କ ଚରିତ୍ର ନିର୍ମାଣ କରିବା ଶିକ୍ଷକଙ୍କ ମୁଖ୍ୟ ଦାୟିତ୍ୱ ବୋଲି ରାଷ୍ଟ୍ରପତି କହିଛନ୍ତି। ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ପିଲାମାନଙ୍କ ବୋଝ ହ୍ରାସ କରାଯାଇ ଶିକ୍ଷାକୁ ସହଜ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବିଶେଷକରି ବାଳିକା ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ବାଳିକାଙ୍କ ଶିକ୍ଷାକୁ ସର୍ବାଧିକ ମହତ୍ତ୍ୱ ଦିଆଯାନା ଚାହିଁ। ବେଟିଓଙ୍କ ଶିକ୍ଷା ମେ ନିବେଶ କରକେ ହମ୍ ଆପଣେ ପରିବାର, ସମାଜ ଓ ରାଷ୍ଟ୍ରକେ ନିର୍ମାଣ ମେ ଅମୂଲ୍ୟ ନିବେଶ କରତେ। ଆଧୁନିକ ଭାରତ ମେ ସ୍ତ୍ରୀ ଶିକ୍ଷା କି ଆଧାରଶିଲା ରଖନେ ବାଲି ସାବିତ୍ରୀବାଈ ଫୁଲେ ଜୀ କି ସ୍ମୃତି ମେ ମେ ଉନକୋ ସାଦର ନମନ କରତି ହୁଁ।
ରାଷ୍ଟ୍ରପତି କହିଛନ୍ତି, ଶିକ୍ଷାଦାନରେ ସ୍ମାର୍ଟ କ୍ଲାସରୁମ୍, ସ୍ମାର୍ଟ ବୋର୍ଡ ଅପେକ୍ଷା ଅଧିକ ଜରୁରୀ ହେଉଛି ସ୍ମାର୍ଟ ଶିକ୍ଷକ। ସ୍ମାର୍ଟ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ବିକାଶ ସହ ସମ୍ପର୍କିତ ଆବଶ୍ୟକତାକୁ ବୁଝି ସେ ଦିଗରେ ପଦକ୍ଷେପ ନେଇଥାନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।
ସ୍ମାର୍ଟ ଟିଚର୍ସ ସ୍ନେହୀ ଓ ସମ୍ବେଦନଶୀଳତା କେ ସାଥ ଅଧ୍ୟୟନ କି ପ୍ରକ୍ରିୟା କୁ ରୋଚକ ଓ ପ୍ରଭାବୀ ବନାତେ। ଏସେ ଶିକ୍ଷକ ସମାଜ ଓ ରାଷ୍ଟ୍ର କି ଜରୁରତ କୁ ପୁରା କରନେ ମେ ସକ୍ଷମ ବିଦ୍ୟାର୍ଥୀଙ୍କ ନିର୍ମାଣ କରତେ।
ଆଜିର ସ୍ୱତନ୍ତ୍ର ଉତ୍ସବରେ ଜାତୀୟ ଶିକ୍ଷକ ପୁରସ୍କାର 2025 ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶର ଦୃଢ଼ ଏବଂ ଉଜ୍ଜଳ ଭବିଷ୍ୟତର ମୂଳଦୁଆ ନିର୍ମାଣ କରୁଥିବା ଶିକ୍ଷକମାନଙ୍କ ସମର୍ପଣର କୌଣସି ତୁଳନା ନାହିଁ। ସେ କହିଛନ୍ତି, ଶିକ୍ଷକମାନଙ୍କ ପ୍ରତିବଦ୍ଧତା ଏବଂ କରୁଣା ସବୁବେଳେ ପ୍ରଶଂସନୀୟ। ଏହି ଅବସରରେ ଶ୍ରୀ ମୋଦି ବିଶିଷ୍ଟ ବିଦ୍ୱାନ ଏବଂ ଶିକ୍ଷକ ଡକ୍ଟର ଏସ୍ ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀରେ ତାଙ୍କ ଜୀବନ ଓ ଚିନ୍ତାଧାରାକୁ ସ୍ମରଣ କରିଛନ୍ତି। ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଶିକ୍ଷକ ପୁରସ୍କାର ବିଜେତାମାନଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ମୋଦି କହିଥିଲେ, ଏହା କେବଳ ଏକ ପୁରସ୍କାର ନୁହେଁ, ବରଂ ଭାରତୀୟ ସମାଜରେ ଶିକ୍ଷକମାନେ ଯେଉଁ ଦେଶ ନିର୍ମାଣର ଶକ୍ତି ବହନ କରନ୍ତି ଏବଂ ଛାତ୍ରଛାତ୍ରୀମାନଙ୍କୁ ଦିଗ୍ଦର୍ଶନ ଦିଅନ୍ତି ତାହାକୁ ସମ୍ମାନ ଜଣାଇବାର ଏକ ବରିଷ୍ଠ ମାଧ୍ୟମ। ପ୍ରଧାନମନ୍ତ୍ରୀ କହିଥିଲେ, ଶିକ୍ଷକମାନେ କେବଳ ବର୍ତ୍ତମାନକୁ ଆକାର ଦିଅନ୍ତି ନାହିଁ, ବରଂ ଦେଶ ସେବାରେ ସେମାନଙ୍କ ଅତୁଳନୀୟ ଭୂମିକାକୁ ସଠିକ୍ ଢଙ୍ଗରେ କାର୍ଯ୍ୟରେ ପରିଣତ କରିଥାନ୍ତି। ଦେଶର ସମସ୍ତ ଶିକ୍ଷକମାନଙ୍କୁ କର୍ତ୍ତବ୍ୟନିଷ୍ଠ ହୋଇ ଶିକ୍ଷାଦାନରେ ବ୍ରତି ରହିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷକ ଦିବସ ଅବସରରେ ସମସ୍ତ ଗୁରୁମାନଙ୍କୁ ପ୍ରଣାମ କରି କହିଛନ୍ତି, ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପୂର୍ଣ୍ଣ ସମ୍ଭାବନାକୁ ସାକାର କରିବାରେ ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି, ଶିକ୍ଷକମାନଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ଉତ୍କର୍ଷତାକୁ ପ୍ରୋତ୍ସାହିତ କରୁଛି ଏବଂ ଜାତୀୟ ବିକାଶରେ ଯୋଗଦାନ ଦେଉଛି। ସେ କହିଛନ୍ତି, ଶିକ୍ଷକମାନଙ୍କ କାର୍ଯ୍ୟ କେବଳ ପଢ଼ିବା ଏବଂ ଲେଖିବା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ସେମାନେ ଦେଶ ପ୍ରତି ଦାୟିତ୍ୱବୋଧ ବିଷୟରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଶିଖାଇଥାନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତ ଅଗଷ୍ଟ 15 ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ କରାଯାଇଥିବା ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ସାଧାରଣ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ସହ ଦକ୍ଷ ନାଗରିକ ସୃଷ୍ଟି କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନାଗରିକମାନଙ୍କ ଜୀବନଧାରଣର ମାନକୁ ଆହୁରି ସହଜ କରିବା ସହ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଚଳିତ ମାସରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ବିଭିନ୍ନ ଶିକ୍ଷଣୀୟ ଉପକରଣ ଉପରେ ଜିଏସ୍ଟି ହାର ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ବିଶେଷକରି ପୁସ୍ତକ, ପେନ୍ସିଲ୍, ମ୍ୟାପ୍, ଗ୍ଲୋବ୍, ଲାବୋରେଟୋରୀ ଉପକରଣ ଉପରେ ପୂର୍ବରୁ ଥିବା 12% ଟିକସକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଅନ୍ୟପକ୍ଷରେ ଗଣିତ, ଜ୍ୟାମିତି ଏବଂ ରଙ୍ଗବାକ୍ସ ଭଳି କେତେକ ସାମଗ୍ରୀ ଉପରେ ଜିଏସ୍ଟି ଟିକସ 12%ରୁ 5%କୁ ହ୍ରାସ କରାଯାଇଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି।
दो दिन से देश की वित्त मंत्री जी ने मीटिंग करके जीएसटी काउंसिल में सर्वसम्मत नई जीएसटी रिफॉर्म को लागू किया है, जिसमें विशेष करके भारत की सामान्य लोग, भारत की मध्यवर्गीय, भारत की उद्योग, अनेक उपकरण का एजुकेशन इंस्ट्रूमेंट की बहुत सस्ता हुई है। टैक्स कई चीजों में टैक्स उठ गया है, कई चीजों में 5% की ब्रैकेट में टैक्स आ गई है। इसमें शिक्षा पे नागरिकों की स्पेंडिंग बढ़ेगी, देश में इकोनॉमी की गति बढ़ेगी, सर्कुलर इकोनॉमी को बल मिलेगा, ये मेरा पूरा विश्वास है।
ଓନମ୍ ପର୍ବ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବିଶେଷକରି କେରଳବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଓନମ୍ ହେଉଛି କେରଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପରମ୍ପରାର ଅନନ୍ୟ ଉଦାହରଣ। ଏହି ପର୍ବ ଲୋକମାନଙ୍କୁ ସାଂସ୍କୃତିକ ଏବଂ ଧାର୍ମିକ ବିଶ୍ୱାସ ବ୍ୟତୀତ ଏକତା, ସହଯୋଗ ଏବଂ ସମନ୍ୱୟର ଗୁରୁତ୍ୱକୁ ମନେ ପକାଇ ଦେଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଓନମ୍ ପର୍ବ ସମସ୍ତଙ୍କ ପାଇଁ ଖୁସି, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣୁ ବୋଲି କାମନା କରିଛନ୍ତି। ମିଲାଦ୍ ଉନ୍ ନବୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ପ୍ରଫେଟ୍ ମହମ୍ମଦ ମାନବତାକୁ ଏକତା ଏବଂ ସେବାର ବାର୍ତ୍ତା ଦେଇଛନ୍ତି। ଲୋକମାନେ ଏହି ପବିତ୍ର ଅବସରରେ ତାଙ୍କ ଶିକ୍ଷାରୁ ପ୍ରେରଣା ନେଇ ଭାଇଚାରାର ଭାବନା ସହିତ ଆଗକୁ ବଢ଼ିବାକୁ ସଂକଳ୍ପ ନେବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମିଲାଦ୍ ଉନ୍ ନବୀ ସମାଜରେ ଶାନ୍ତି ଏବଂ ଭାଇଚାରା ସୃଷ୍ଟି କରିବ ବୋଲି ଆଶା ପୋଷଣ କରିଛନ୍ତି। ସେ କହିଛନ୍ତି, କରୁଣା, ସେବା ଏବଂ ନ୍ୟାୟର ମୂଲ୍ୟବୋଧ ସର୍ବଦା ସମସ୍ତଙ୍କୁ ମାର୍ଗଦର୍ଶନ କରିବ। ପଞ୍ଜାବରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ସୀମାନ୍ତବର୍ତ୍ତୀ ଗୁରୁଦାସପୁର, ଅମୃତସର, ଫିରୋଜପୁର, ଫାଜିଲ୍କା ଏବଂ ପଠାନକୋଟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୋଟ 23 ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଲୁଧିଆନା ଏବଂ ପଟିଆଲାରେ ସୁଲତେଜ, ଘାଘର, ଟାଙ୍ଗ୍ରି ଏବଂ ମାର୍କଣ୍ଡ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ପୁଣି ସତର୍କତା ଜାରି କରାଯାଇଛି। ଏପର୍ଯ୍ୟନ୍ତ 1900 ଗ୍ରାମର 380,000 ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ପ୍ରାୟ 1.71 ଲକ୍ଷ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେନା, ବାୟୁସେନା ଓ ନୌବାହିନୀର 28 ୟୁନିଟ୍କୁ କାର୍ଯ୍ୟରେ ଲଗାଯାଇଛି। ୟୁକ୍ରେନ୍ରେ ଚାଲିଥିବା ସଂଘର୍ଷର ସମାଧାନ ଦିଗରେ ହେଉଥିବା ସକାରାତ୍ମକ ବିକାଶକୁ ଭାରତ ସ୍ୱାଗତ କରିଛି। ଯୁଦ୍ଧର ସମାନ୍ତରଣ ପରିଣାମ ଇନ୍ଧନ ମୂଲ୍ୟ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ପଡ଼ୁଥିବାରୁ ଏହି ସଂଘର୍ଷର ସମାଧାନ ନିମନ୍ତେ ଆଲୋଚନା ଓ କୂଟନୀତିର ଆବଶ୍ୟକତା ଉପରେ ଭାରତ ଗୁରୁତ୍ୱାରୋପ କରିଛି। ବିହାର ରାଜଗିରି ଆନ୍ତର୍ଜାତିକ ଷ୍ଟାଡିୟମରେ ଚାଲିଥିବା ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ଗତକାଲି ଅନୁଷ୍ଠିତ ସୁପର 4 ପର୍ଯ୍ୟାୟ ମ୍ୟାଚ୍ରେ ଭାରତ 4-1 ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛି। ଏହି ବିଜୟ ପରେ ଭାରତ 4 ପଏଣ୍ଟ ସହ ସୁପର 4 ଶୀର୍ଷରେ ରହିଛି। ସୁପର 4ରେ ଅନ୍ୟ ଦେଶମାନଙ୍କ ମଧ୍ୟରେ କୋରିଆ, ମାଲେସିଆ ଏବଂ ଚୀନ୍ ରହିଛନ୍ତି। ଆସନ୍ତାକାଲି ସୁପର 4ର ପୁଲ୍ ମ୍ୟାଚ୍ରେ ଭାରତ ଓ ଚୀନ୍ ମଧ୍ୟରେ ମୁକାବିଲା ହେବ। ଶିକ୍ଷା ବ୍ୟକ୍ତିକୁ ସକ୍ଷମ କରିଥାଏ ଏବଂ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ସୁଯୋଗ ପ୍ରଦାନ କରିଥାଏ ବୋଲି କହିଲେ ରାଷ୍ଟ୍ରପତି। ଦେଶର ଦୃଢ଼ ଏବଂ ଉଜ୍ଜଳ ଭବିଷ୍ୟତର ମୂଳଦୁଆ ନିର୍ମାଣ କରୁଥିବା ଶିକ୍ଷକମାନଙ୍କ ସମର୍ପଣର କୌଣସି ତୁଳନା ନାହିଁ କହିଲେ ପ୍ରଧାନମନ୍ତ୍ରୀ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଶିକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଓନମ୍ ଏବଂ ମିଲାଦ୍ ଉନ୍ ନବୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ସୁପର 4 ପର୍ଯ୍ୟାୟରେ ଆସନ୍ତାକାଲି ହେବ ଭାରତ ଓ ଚୀନ୍ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।